ନମସ୍କାର, ମୁଁ ସୁକବ୍ୟା 66 ୱାର୍ଡରୁ କହୁଛି, ଆଶା ରେଡ୍ଡି କହୁଛି। ଆଜ୍ଞା, ଆମର ଡ୍ରେନ୍ ସମସ୍ୟା, ଡ୍ରେନ୍ ସଫା ହଉଛି କି ସପ୍ତାହକୁ ଥରେ ସଫା ହଉଛି, କିନ୍ତୁ ଆମେ ଆମେ ଖୁସି ଅଛୁ, ଯେହେତୁ ଆମ ଡ୍ରେନ୍ରୁ ସ୍ଲାବ୍ ପଡ଼ିନି ତେଣୁ ବହୁତ ଦୁର୍ଗନ୍ଧ ବାହାରୁଛି, ଆଉ ସେଥିରୁ ବିଭିନ୍ନ ପୋକ ଅଳିଆ ବହୁତ ଜମୁଛି ଏବଂ ବହୁତ ବିଭିନ୍ନ ପୋକଚୋକ ବାହାରିକି ମଧ୍ୟ ଘରକୁ ଯାଉଛି। ଯେହେତୁ ଆମର ଛୋଟ ଛୋଟ ପିଲାମାନେ ଅଛନ୍ତି ତେଣୁ ଆଗକୁ ରୋଗ ହେବାର ମଧ୍ୟ ସମ୍ଭାବନା ଅଛି, ତେଣୁ ତୁରନ୍ତ ଏହାର ସମାଧାନ କରନ୍ତୁ।